ରହପୁର ଆଉରୀ ଦେହଧର ଛୋଡ଼ିକେ ଗୁପ୍ତା ଧାମ୍ବ ରହପୁର ଆଉରୀ ଦେହଧର ଚାଲେ ନନ୍ଦୀ ପରସାବାର ନାଥ ହରିହର ଆତ୍ନା ଦିଲ ସେ ବୋଲାଉଲସି ଏଗୋ ଭକ୍ତି ଯୋଗିଆ ଆତ୍ନା ଦିଲ ସେ ବୋଲାଉଲସି ଏଗୋ ଭକ୍ତି ଯୋଗିଆ ଘର ହିଁ କହିଲେ କହିଲେ ଅଲବତି ଯୋଗିଆ ଦେଖଲେ କି ଅଗନେ ମେ ବନଲ କୈଲାସବା ଦୁନୋ ଗୋଡ଼ ନୈଖେ ଭକ୍ତ ବୈଠଲ ଉଦାସବା ଦେଖଲେ କି ଅଗନେ ମେ ବନଲ କୈଲାସବା ଦୁନୋ ଗୋଡ଼ ନୈଖେ ଭକ୍ତ ବୈଠଲ ଉଦାସବା କହେ ଲାଗଲ ହମହୁ ବନ ବୋଦାସାନ ହମହୁ କାଟିକେ ଚଢ଼ାଇବି ଆପଣ ଆନ ପୁରା କରବି ଇ ବାଟେ ହମାର ହଠ ଯୋଗିଆ ପୁରା କରବି ବାଟେ ହମାର ହଠ ଯୋଗିଆ ଘର ହିଁ କହିଲେ କହିଲେ ଅଲବତ ଯୋଗିଆ ରୋଅତ ବହତ ରହେ ପନାରା ଲାଗେ ଜୈସେ ବହତ ହୋଖେ ଗଙ୍ଗାଜୀ କେ ଧାରା ରୋଅତ ରୋଅତ ବହତ ରହେ ପନାରା ଲାଗେ ଜୈସେ ବହତ ହୋଖେ ଗଙ୍ଗାଜୀ କେ ଧାରା ଦେହ ଅନ ଜଲତେ ଆଗଲ ଭୈଲ ଲକଡ଼ି ଜୈସେ ଟୁସା କୌନୁ ଚରି ଜାଲେ ବକରି ସେବକା ଦୁନିଆ ସେ ରହେ ବିରତ ଯୋଗିଆ ସେବକା ଦୁନିଆ ସେ ରହେ ବିରତ ଯୋଗିଆ ଘର ହିଁ କହିଲେ କହିଲେ ଅଲବତ ଯୋଗିଆ ପାଛାୱା ସେ ଶେର ଚଢ଼ଲ ଅଇଲି ଭବାନୀ କହେ ଲଗଲି ସ୍ୱାମୀ ରାଉର ଭକ୍ତି ନାହିଁ ମାନି ପାଛାୱା ସେ ଶେର ଚଢ଼ଲ ଅଇଲି ଭବାନୀ କହେ ଲଗଲି ସ୍ୱାମୀ ରାଉର ଭକ୍ତି ନାହିଁ ମାନି ଦୁନୋ ଗୋଡ଼ ଦେ ଦି ଶୁନି ବୋଲେ ଦାନି ଇହୋ ଦୌରଲ ଆବେ ଲେକେ ଗଙ୍ଗା ପାନି ଲୋକ କଲ ଯୁଗ ମେ ଦେଖେ ରାଉର ସତ ଯୋଗିଆ ଲୋକ କଲ ଯୁଗ ମେ ଦେଖେ ରାଉର ସତ ଯୋଗିଆ ଘର ହିଁ କହିଲେ କହିଲେ ଅଲବତ ଯୋଗିଆ।